ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଓଡ଼ିଶା ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନର ଅଧ୍ୟକ୍ଷ ଅରବିନ୍ଦ ପନଗଡ଼ିଆ ଏବଂ ସଦସ୍ୟଙ୍କ ସହ ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହେବ। କମିଶନ ଗତକାଲି ପୁରୀ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ରାଜଭବନରେ ବରିଷ୍ଠ ଅଧିକାରୀଙ୍କ ସହ ପୁରୀ ସହରର ଉନ୍ନତିକରଣ, ଭିତ୍ତିଭୂମି ବିକାଶ, ଐତିହ୍ୟ ସଂରକ୍ଷଣ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟରେ ମୁଖ୍ୟମନ୍ତ୍ରୀ ସଡ଼କ ପ୍ରକଳ୍ପ ଯୋଜନାରେ ଅତିରିକ୍ତ 78 ସଡ଼କ ପ୍ରକଳ୍ପ ସାମିଲ କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିବା ସହ ଡିପିଆର୍ ପ୍ରସ୍ତୁତି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ 425 ସଡ଼କ ପ୍ରକଳ୍ପ ସାମିଲ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ 569 କୋଟି ଟଙ୍କା ମୂଲ୍ୟର 78 ସଡ଼କ ପ୍ରକଳ୍ପ ସାମିଲ କରାଯିବ। ଭୁବନେଶ୍ୱର ଉପକଣ୍ଠ ସତ୍ୟଭାମାପୁର ପଞ୍ଚାୟତ ଅନ୍ତର୍ଗତ ରଙ୍ଗବଜାର ନିକଟ କୁଆଖାଇ ନଦୀରେ ପାଣିରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବ୍ୟକ୍ତ କରିଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପାଣ୍ଠିରୁ ମୃତକଙ୍କ ପରିବାରବର୍ଗଙ୍କୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ରାଜ୍ୟ ସରକାର ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ଏକ ସ୍ୱତନ୍ତ୍ର ନୀତି ପ୍ରଚଳନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ଚିଠା କମିଟି ଗଠନ କରାଯାଇଛି। ସାମାଜିକ ନିରାପତ୍ତା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ 16 ଜଣ ସଦସ୍ୟ ରହିଛନ୍ତି। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ କଟକ ପୁଲିସ୍ ମୁଖ୍ୟାଳୟରେ ସଡ଼କ ସୁରକ୍ଷା ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶ୍ରୀ ଖୁରାନିଆ ସଡ଼କ ଦୁର୍ଘଟଣାଜନିତ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟରେ ଆସନ୍ତା 10 ତାରିଖରେ ଜାତୀୟ କୃମିନାଶକ ଦିବସ ପାଳନ କରାଯିବ। ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ 10 ତାରିଖ ଏବଂ 17 ତାରିଖରେ କୃମିନାଶକ ଔଷଧ ବଣ୍ଟନ କରାଯିବ। ଏଥିରେ 1,46,00,000 ବାଳକ ବାଳିକା ଏବଂ 17 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଔଷଧ ଦିଆଯିବାର ଲକ୍ଷ୍ୟ ରଖାଯାଇଛି। କଟକ ଏସ୍ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ନୂତନ କୁଳସଚିବ ଭାବେ ସୁବାସ ଚନ୍ଦ୍ର ରାୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ହସ୍ପିଟାଲର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ ସହ ରୋଗୀ ସେବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ରାୟ କହିଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆସନ୍ତା 21 ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ପାଇଁ ଆସନ୍ତା 12 ତାରିଖରୁ ନୋଡାଲ କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। ସୂଚନା ଅନୁଯାୟୀ 19 ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ 30 ଜିଲ୍ଲାର 3,029 ପରୀକ୍ଷା କେନ୍ଦ୍ରରେ 520,649 ଜଣ ପରୀକ୍ଷା ଦେବେ। ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ DELED ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ 57 ଜଣଙ୍କ ମଧ୍ୟରୁ 51 ଜଣ କୃତକାର୍ଯ୍ୟ ହୋଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ଜାତୀୟ ସେବା ଯୋଜନା ଶାଖା NSS ଓଡ଼ିଶା ଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା କାର୍ଯ୍ୟକ୍ରମରେ 270 ଜଣ NSS ସ୍ୱେଚ୍ଛାସେବୀ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ଶିକ୍ଷା ସଂସ୍ଥାନ ଆଦି ପରିଭ୍ରମଣ କରିବେ। ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି। ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରଦର୍ଶନୀରେ ଭାରତ ସମେତ ଜର୍ମାନୀ, ଇଂଲଣ୍ଡ, ଭିଏତନାମ, ସାଉଥ୍ କୋରିଆ ଆଦି ଦେଶର ଶିଶୁ ଚିତ୍ରଶିଳ୍ପୀମାନଙ୍କର ଚିତ୍ରକଳାକୁ ପ୍ରଦର୍ଶନ କରାଯାଉଛି। କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା 9 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଇଂଲଣ୍ଡ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ପାଇଁ ପୁଲିସ୍ ସେବା ଭବନରେ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ପୁଲିସ୍ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, ଆସନ୍ତାକାଲି ଉଭୟ କ୍ରିକେଟ୍ ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ ଓ 8 ତାରିଖ ଶନିବାର ଦିନ ଷ୍ଟାଡିୟମରେ ଅଭ୍ୟାସ କରିବେ। ମ୍ୟାଚ୍ ପାଇଁ 50 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହେବାକୁ ଥିବାବେଳେ ଷ୍ଟାଡିୟମ୍ ଭିତରକୁ ପାଣି ବୋତଲ ନେବାକୁ ବାରଣ କରାଯାଇଛି। ମ୍ୟାଚ୍ ପାଇଁ ଗତକାଲି କାଉଣ୍ଟରରେ 11,000 ଅଧିକ ଟିକେଟ୍ ବିକ୍ରି ହୋଇଛି। ଏ ସମ୍ପର୍କରେ କଟକ DCP ଜଗମୋହନ ମୀନା କହିଛନ୍ତି,
ଏଇଟା ପାଖାପାଖି 6:30 PM ଟିକେଟ୍ ବିକ୍ରି ଶେଷ ହୋଇଛି। ତାପରେ ଆଉ ଆଧା ଘଣ୍ଟା ମହିଳା ଟିକେଟ୍ କାଉଣ୍ଟର ମଧ୍ୟ ଚାଲିଲା। ଆଉ ଯେଉଁ ହାଇ ଭାଲ୍ୟୁ ଟିକେଟ୍ ଥିଲା ସେ ତ ସନ୍ଧ୍ୟାରେ 4:30 ପାଖାପାଖି ସରିଯାଇଥିଲା। ଯେଉଁ ମେନ୍ କାଉଣ୍ଟର ଆମର ଅଛି ଜେଣ୍ଟସ୍ କାଉଣ୍ଟର, ସେଠାରେ 6:30 ବେଳେ ବିକ୍ରି ସରିଥିଲା, ଯେଉଁଥିରେ ଆମର ଆମେ କହିପାରିବୁ 99% ଗହଳି ଥିଲା। ଆଉ ଯେଉଁଥିରେ ଆମେ କହିପାରିବୁ କି 350-400 meters ପର୍ଯ୍ୟନ୍ତ 4 ଲାଇନ୍ ହୋଇକି ଥିଲା। ଭଲରୁ ଆମର ଟିକେଟ୍ ବିକ୍ରିଟା ସରିଛି।
ଉତ୍ତରାଖଣ୍ଡରେ ଚାଲିଥିବା 38ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ରୋଇଂରେ ଓଡ଼ିଶା 2 ରୌପ୍ୟ ପଦକ ହାସଲ କରିଛି। ଗତକାଲି ଅନୁଷ୍ଠିତ ପୁରୁଷ ଡବଲ୍ସ ପର୍ଯ୍ୟାୟରେ ଓଡ଼ିଶାର ସତନାମ ସିଂ ଏବଂ ପରମିନ୍ଦର ସିଂଙ୍କୁ ଏହି ସଫଳତା ମିଳିଛି। ସେହିପରି ମହିଳା ବର୍ଗରେ ସୋନାଲି ସ୍ୱାଇଁ, ନୀତିକା ଡାନେଶ୍ୱର, ଅବିନାଶ କୌର ଓ ଝରଣା ହସ୍ତିଙ୍କୁ ନେଇ ଗଠିତ ଓଡ଼ିଶା ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।